ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ସରକାରଙ୍କର ବଛରପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବଲାଙ୍ଗୀର ଜିଲ୍ଲାକେ ଆସିକରି କୃଷକ ଶକ୍ତି ସମାବେଶକେ ଉଦ୍ଘାଟନ କରିବେ। ବଲାଙ୍ଗୀର ପଥରଚେପା ପଡ଼ିଆନ ହେବାରକେ ଥିବା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ଯୋଗ ଦେଇକରି ରାଜ୍ୟ ସରକାରଙ୍କର ଗୋଟେ ବଛରର ଭିନ୍ ଭିନ୍ ଯୋଜନାମାନଙ୍କର ସଫଲ ରୂପାୟନ ବାବଦେ ଲୋକକୁ ଜଣାବେ। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମାଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଆଉ ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିବେ। ରାଇଜେ ଶିଳ୍ପର ବିକାଶ ଲାଗି ରାଜ୍ୟ ସରକାର ଗଲାକେ 151,000 କୋଟି ଟଙ୍କାର ପ୍ରକଳ୍ପକେ ଅନୁମୋଦନ କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ଗଲାକେ ବସିଥିବା ଉଚ୍ଚ କ୍ଷମତା ସମ୍ପନ୍ନ ଅନୁମୋଦନ କର୍ତ୍ତୃପକ୍ଷ ଏଚ୍ଏଲ୍ସିଏ ବୈଠକଟି 8 ପ୍ରକଳ୍ପ ଲାଗି ଏ ଟଙ୍କା ଅନୁମୋଦନ କରାଯାଇଛି। ଏହି ଶିଳ୍ପ ପ୍ରକଳ୍ପମାନେ କାର୍ଯ୍ୟକାରୀ ହେଲେ ରାଇଜେ 60,000ରୁ ଅଧିକା ନିଯୁକ୍ତି ସୃଷ୍ଟି ହୋଇପାରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଷଷ୍ଠ ରାଜ୍ୟ ଅର୍ଥ କମିଶନ ଗଲାକାଲି ଭେଟିକରି ଭିନ୍ ଭିନ୍ ବିଷୟ ଆଲୋଚନା କରିଛନ୍। ରାଜ୍ୟର ପଞ୍ଚାୟତ ଆଉ ପୌର ସଂସ୍ଥାମାନଙ୍କୁ ବର୍କସ୍ କରିବା ଲାଗି କମିଶନର ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ବହୁମୂଲ୍ୟ ପରାମର୍ଶ ମାଗିଥିଲେ। ଏ ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜ୍ୟ ଅର୍ଥ କମିଶନର ୱେବ୍ସାଇଟ୍ sfc.odisha.gov.in ଉନ୍କୋଚନ କରିଛନ୍। ଏହି ୱେବ୍ସାଇଟ୍ ନିର୍ବାଚିତ ପ୍ରତିନିଧି, ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ, ନଗର ନିଗମ ସହିତ ବୁଦ୍ଧିଜୀବୀ, ବିଶ୍ୱବିଦ୍ୟାଳୟ, ଗବେଷଣା ସଂଗଠନ, ସାମାଜିକ ସଂଗଠନ ଆଉ ବିଶିଷ୍ଟ ବ୍ୟକ୍ତିମାନଙ୍କଠାରୁ ପରାମର୍ଶ ନେବା। ଜରେ ପଡ଼ିଥିବା ମହାପୁରୁମାନଙ୍କର ଅଣସର ଘରେ ଚାଲିଛି ଗୁପ୍ତ ଉପଚାର। ଦୈତାପତି ଆର୍ ମହାପାତ୍ରମାନେ ମହାପୁରୁମାନଙ୍କର ଗୁପ୍ତ ସେବା ଚଲେଇଛନ୍। ଗଲାକାଲି ପଞ୍ଚମୀ ତିଥି ମହାପୁରୁମାନଙ୍କ ଶ୍ରୀଅଙ୍ଗନୁ ଉଦା କପଡ଼ା କଢ଼ାଯାଇକରି ଶ୍ରୀଅଙ୍ଗ ଫିଟା ନୀତି ହୋଇଥିଲା। ତା ଋତୁରୁ ମହାପୁରୁମାନଙ୍କୁ ଫୁଲୁରୀ ତେଲ ଲଗାବାନୁ ଜର ସାମାନ୍ କମିଥିଲା। ଆଜି ଷଷ୍ଠୀ ଅବସରରେ ସୁଦୁ ସ୍ୱାରଙ୍କ ଘରୁ ଆସିଥିବା ଉଷୋକଷା ମହାପୁରୁମାନଙ୍କୁ ଦିଆଯିବା। ଶ୍ରୀମନ୍ଦିର ରାଜବୈଦ୍ୟଙ୍କର ପରାମର୍ଶ ଅନୁସାରେ ଆୟୁର୍ବେଦିକ ପଦ୍ଧତି ମହାପୁରୁମାନଙ୍କର ଚିକିତ୍ସା କରାଯାଉଛି। ସୁବର୍ଣ୍ଣପୁର ରୟାଲ ପଡ଼ିଆଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ବିକାଶ ମେଳାର 5 ଦିନେ ଗଲାକାଲି ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଯୋଗ ଦେଇକରି ରାଜ୍ୟ ସରକାରଙ୍କ ବଛରକର ସଫଳତା ବାବଦେ କହିଥିଲେ। ଖାସକରି ଚାଷୀମାନଙ୍କୁ ବର୍କସ୍ କରିବାର ଲାଗି ଏମ୍ଏସ୍ପି ବଢ଼ାବାରଟା ଆଉ ମହିଳାମାନଙ୍କୁ ବର୍କସ୍ କରିବାର ଦିଗେ ସୁଭଦ୍ରା ଯୋଜନା ରାଜ୍ୟ ସରକାରଙ୍କ ଗୋଟିଏ ବଡ଼ ଉପଲବ୍ଧି ଆଏ ବୋଲି ଶ୍ରୀ ଜଗଦଲା କହିଛନ୍ତି। ନୂଆପଡ଼ା ଜିଲ୍ଲାର ଜଙ୍ଗଲ ପାହାଡ଼ ଭିତରର ଗାଁ ମହୁଲ ଛରଣଠାରେ ଆଶା ନିଯୁକ୍ତି ଦେବାର ଲାଗି ଗଲାକାଲ ଗାଁର ଲୋକେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍। ଗାଁ ଆଶା ନାଇଁ ଥିବାରୁ ସ୍ୱାସ୍ଥ୍ୟସେବା ଠିକ୍ ଭାବେ ନାଇଁ ପହଞ୍ଚିପାରବାର, ମହିଳାମାନଙ୍କ ନିରାପଦ ମାତୃତ୍ୱ ଦିଗେ ବି ସମସ୍ୟା ଦେଖାଦେଉଛି ବୋଲି ସେମାନେ ଅଭିଯୋଗ କରିଛନ୍। ଅଭିଯୋଗ ପାଇକରି ଜିଲ୍ଲାପାଳ ଖୁବ୍ ଜଲ୍ଦି ଗାଁ ଲୋକଙ୍କର ଦାବି ପୂରଣ କରିବେ ବୋଲି ପ୍ରତିଶ୍ରତି ଦେଇଥିବାର ଜଣାପଡ଼ିଛି। ଆଜି ହେଉଛି ବିଶ୍ୱ କୁମ୍ଭୀର ଦିବସ। ଇତାର ସହିତ ଓଡ଼ିଶାର କୁମ୍ଭୀର ସଂରକ୍ଷଣ ପ୍ରକଳ୍ପକେ ଆଜି ପୁରୁଛି 50 ବଛର। ଇତାକେ ନେଇକରି ଆକାଶବାଣୀ ସମ୍ବାଦ ବିଭାଗ ତରଫ ଗୋଟେ ଖାସ୍ ରିପୋର୍ଟ।
କୁମ୍ଭୀରମାନଙ୍କର ସଂଖ୍ୟା କମ୍ବାର ଦେଖିକରି 1975 ବେଲ୍କେ ମିଲିତ ଜାତିସଂଘ ତରଫ ଇତାର ସଂରକ୍ଷଣ ଚେରେଷ୍ଟା ମୂଲ ହୋଇଥିଲା। ଫି ବଛର ଜୁନ୍ 17 ବିଶ୍ୱ କୁମ୍ଭୀର ଦିବସ ଭାବେ ପାଳନ କରିକରି କୁମ୍ଭୀରମାନଙ୍କର ସୁରକ୍ଷା ଲାଗି ଲୋକ ସଚେତନ କରାଯାଉଛି। 1975 ଏପ୍ରିଲ 1 ଯେତେବେଳେ ଭାରତ ସରକାର କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ମୂଲ କଲେ ସେତେବେଳେ ସବୁ ପ୍ରଜାତିର କୁମ୍ଭୀରମାନଙ୍କର ସୁରକ୍ଷା ଲାଗି ଓଡ଼ିଶା ପହଲା ବୈଜ୍ଞାନିକ ଉଦ୍ୟମ ମୂଲ କରିଥିଲା। ଗଲା 50 ବଛର ଭିତରେ କୁମ୍ଭୀରର 3 ପ୍ରଜାତି ଘଡ଼ିଆଲ, ଲୁଣିପାଣି କୁମ୍ଭୀର ଆଉ ମଗରମାନଙ୍କର ସୁରକ୍ଷା ଲାଗି ବହୁତ ପଦକ୍ଷେପ ନେଇଛି। ଓଡ଼ିଶା ପହଲା ରାଜ୍ୟ ଭାବେ କୁମ୍ଭୀରମାନଙ୍କର ସୁରକ୍ଷା ଲାଗି ବନ୍ୟପ୍ରାଣୀ ଜୀବବିଜ୍ଞାନୀ ନିଯୁକ୍ତି କରିଥିଲା। ଭୁବନେଶ୍ୱର ନନ୍ଦନକାନନ ଆଉ ଡାଙ୍ଗମାଳଠାରେ ଦେଶର ପହଲା ଘଡ଼ିଆଲ ପ୍ରଜନନ କେନ୍ଦ୍ର ସ୍ଥାପନା କରିଥିଲା। ସେନ୍ତା ଭିତରକନିକା ଆଉ ସାତକୋଶିଆକେ ପହଲା ଲୁଣିପାଣି କୁମ୍ଭୀରମାନଙ୍କର ବାସସ୍ଥାନ ଭାବେ ଘୋଷଣା କରାଯାଇଥିଲା। ଗଲା 50 ବଛର ଭିତରେ ଓଡ଼ିଶାର ଉଦ୍ୟମ ବଲେ ଆଜ୍ ଦେଶ ପୂର୍ତ୍ତିର 80% ଘଡ଼ିଆଲ ରହିଛନ୍। ଆକାଶବାଣୀ ସମ୍ବାଦ ବିଭାଗ ତରଫ ମୁଇଁ ବିସ୍ମିତା ପ୍ରଧାନ।
ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ 2025 ଆଇବା ସେପ୍ଟେମ୍ବର 30 ମୂଲ ହେବା ବୋଲି ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ଆଇସିସି ଘୋଷଣା କରିଛି। ମିଳିଥିବା ସୂଚନା ଅନୁସାରେ ନଭେମ୍ବର 2 ତକ ହେବାରକେ ଥିବା ଏହି ଟୁର୍ଣ୍ଣାମେଣ୍ଟକେ ଆୟୋଜନ କରିବା ଲାଗି ଭାରତକେ ବିଧିବଦ୍ଧ ଭାବେ ଅନୁମତି ମିଳିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଏବେ 24 ଭିତରେ ରାଜ୍ୟର ପଡ଼ଭାଗୀ ଜାଗାନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ସୁନ୍ଦରଗଡ଼ ସହିତ 12 ଜିଲ୍ଲାନ ଅପ୍ରବଲ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।